ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସଂସଦର ମୌସୁମୀ ଅଧିବେଶନ ଆଇଜିନୁ ମୂଲ ହେବା। ଅଧିବେଶନ ଅଗଷ୍ଟ 21 ତାରିଖ ତକ୍ ଚାଲବା। ଇ ଅଧିବେଶନ ସମ୍ୟଥି ଦୁହି ଗୃହନ 21ଟା ଲେଖା କାର୍ଯ୍ୟ ଦିବସ ରହିବା। ଅଧିବେଶନ ସମ୍ୟଥି ଜନବିଶ୍ୱାସ ବିଧେୟକ, ଜାତୀୟ କ୍ରୀଡ଼ା ପ୍ରଶାସନ ବିଧେୟକ ଆଉ ଅଲଗା କେତେଟା ଜରୁରୀ ବିଧେୟକ ଉପସ୍ଥାପନ ହେବାର ସମ୍ଭାବନା ରହିଛି। ଇତର ଆଗନୁ ଗଲାକାଲି ସର୍ବଦଳୀୟ ବୈଠକ ହୋଇଯାଇଛି। ଅଧିବେଶନଥି ଦୁହି ସଦନକେ ସୁରୁଖୁରୁଥି ଚଲାବାର ଲାଗି ସରକାର ସବୁ ରାଜନୈତିକ ଦଳମାନଙ୍କ ସାଙ୍ଗେ ସହମତି ବାବଦେ ଆଲୋଚନା କରିଛନ୍। ଭୁବନେଶ୍ୱରଠାରେ ଆଜିଠାରୁ ଜାତୀୟ ମାନବାଧିକାର ଆୟୋଗର ଦୁଇଦିନିଆ ଶୁଣାଣି ମୂଲ ହେବା। ଜାତୀୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ଜଷ୍ଟିସ୍ ଭି ରାମ ସୁବ୍ରମଣ୍ୟମ ଆଉ ଅଲଗା ସଦସ୍ୟମାନେ ମାନବାଧିକାର ଉଲ୍ଲଙ୍ଘନ ବାବଦ ଭିନ୍ ଭିନ୍ ମାମଲାର ଶୁଣାଣି କରିବେ। ରାଜ୍ୟ ଅତିଥି ଭବନର ସକାଳର 10 ବଜେନୁ ଶୁଣାଣି ମୂଲ ହେବା। ଏ ଅବସରରେ ମାନବାଧିକାର ବାବଦେ ଜନସଚେତନତା ବୃଦ୍ଧି ଲାଗି ଆୟୋଗ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ ଆଉ ଅଲଗା ବରିଷ୍ଠ ପଦାଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। କର୍ମକ୍ଷେତ୍ରନ ମହିଳାମାନଙ୍କୁ ଯୌନ ନିର୍ଯାତନା ପ୍ରତିଶୋଧ ନିଷେଧ ଆଉ ପ୍ରତିକାର ଅଧିନିୟମ 2013 ପୋଷ ଆଇନ ବାବଦ ସୂଚନା ବୋର୍ଡ ସବୁ ଅନୁଷ୍ଠାନମାନଙ୍କେ ଲଗାବାରକେ ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଇଥି ସବୁ କାର୍ଯ୍ୟସ୍ଥଳ ବିଦ୍ୟାଳୟ ମହାବିଦ୍ୟାଳୟ ଆଉ ଅନୁଷ୍ଠାନମାନଙ୍କେ ପୋଷ ଆଇନ ବାବଦେ ସଚେତନ କରବାର ଦିଗେ କାଣା କରାଯିବା ଆଉ କାଣା କରାନାଇଯାଏ ସେ ବାବଦେ ବିଲ୍ ବୋର୍ଡଥି ସୂଚନା ଦିଆଯିବା। କେନ୍ସିଭିଲ୍ ସଂସ୍ଥା ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବିନା ସଂସ୍ଥା ଚଲେଇ ନାଇପାରନ୍ ବୋଲି ବିଭାଗ ତରଫୁ ନିର୍ଦ୍ଦେଶ ଦିଆଯାଇଛି। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫୁ ରାଜ୍ୟର ପୌର ସଂସ୍ଥା ୟୁଏଲ୍ବି ମାନଙ୍କେ ଆଜିଠାରୁ ବିଚାରାଧୀନ ଅଭିଯୋଗମାନଙ୍କର ଜନଶୁଣାଣି, କେନ୍ଦ୍ରୀକୃତ ଜନ ଅଭିଯୋଗ ସମାଧାନ ମନିଟରିଂ ସିଷ୍ଟମ ଆଉ ହେଲ୍ପଡେସ୍କ ଜରିଏ ଭିନ୍ ଭିନ୍ ଅଭିଯୋଗର ସମାଧାନ କରାଯିବା। ଶୁଣାଣି ଆଇବା 25 ତାରିଖ ତକ୍ ଛାଡ଼ବା ବୋଲି ବିଭାଗ ତରଫୁ କୁହାଯାଇଛି। ଏହି ଅଭିଯାନ ଗୁଣାତ୍ମକ ସେବା ଦେବାର ଆଉ ଅପହଞ୍ଚ ଇଲାକାନ ବିଲ୍ ସୁଶାସନ ସୁନିଶ୍ଚିତ କରିବା ଲାଗି ଗୋଟିଏ ନିରନ୍ତର ଚେଷ୍ଟା ଆଏ। ଶୁଣାଣି ଉତ୍ତରୁ ସବୁ ପୌର ସଂସ୍ଥା 29 ତାରିଖ ତକ୍ ଇ ବାବଦେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବେ ବୋଲି ବିଭାଗ ତରଫୁ ନିର୍ଦ୍ଦେଶ ଦିଆଯାଇଛି। ଖୁଲାଥି ପେଟ୍ରୋଲ ବିକ୍ରି ବନ୍ଦ କରିବାର ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍। ଖୁବ୍ ଜଲ୍ଦି ଇତାକେ ନେଇକରି ମାର୍ଗଦର୍ଶିକା ଜାରି କରାଯିବା ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଏ ବାବଦେ ବିଭାଗୀୟ ଅଧିକାରୀମାନଙ୍କ ସାଙ୍ଗେ ବୈଠକ କରାଯାଇକରି ନିଷ୍ପତ୍ତି ନିଆଯିବା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍। ରାଜ୍ୟର ଜଳଭଣ୍ଡାର ବ୍ୟାରେଜ ଆଉ ଅନ୍ତଃ ନଦୀ ଜଳାଶୟମାନଙ୍କେ ସ୍ୱୟଂଚାଳିତ ଫାଟକ ଯୋଜନାଥି ସ୍ୱୟଂଚାଳିତ ଫାଟକ ବସାବାର ଲକ୍ଷ୍ୟ ରଖାଯାଇଛି। ଯୋଜନାଥି 80 କୋଟି ଟଙ୍କା ଖର୍ଚ୍ଚା କରିକି 14 ଡ୍ୟାମ୍ନ 76 ଫାଟକ, 10 ବ୍ୟାରେଜନ 153 ଆଉ 27 ଅନ୍ତଃ ନଦୀ ଜଳାଶୟନ ସ୍ୱୟଂଚାଳିତ ଫାଟକ ତିଆରି କରାଯିବା ବୋଲି ଜଳସମ୍ପଦ ବିଭାଗ ତରଫୁ ସୂଚନା ଦିଆଯାଇଛି। ସେନ୍ତା ଫାଟକ ନାଇଥିବା ଡ୍ୟାମ୍ମାନଙ୍କେ ଫାଟକ ବନାବାର ଲାଗି ବିଲ୍ ସରକାର ପଦକ୍ଷେପ ନେଉଛନ୍। ଯୋଜନାଥି 249 କୋଟିନୁ ଅଧିକା ଟଙ୍କା ଖର୍ଚ୍ଚ କରାଯାଇକରି ରାଜ୍ୟର 12 ଜଳସେଚନ ପ୍ରକଳ୍ପ ଆଉ 47 କ୍ଷୁଦ୍ର ଜଳସେଚନ ପ୍ରକଳ୍ପଥି ଫାଟକ ତିଆରି କରାଯିବା। ସେଆଡ଼େ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନାଥି ସରକାର ଆଇବା 5 ବର୍ଷ ଭିତରେ 2737 କୋଟିନୁ ଅଧିକା ଟଙ୍କା ଖର୍ଚ୍ଚ କରିକି ନୈତଖଣିମାନଙ୍କେ ଆଡ଼ିବନ୍ଧ ତିଆରି ଆଉ ପୁରୁଣା ଆଡ଼ିବନ୍ଧର ମରାମତି କରବାରକେ ଲକ୍ଷ୍ୟ ରଖିଛନ୍ ବୋଲି ବିଭାଗ ତରଫୁ ସୂଚନା ଦିଆଯାଇଛି। ହୀରାକୁଦ ଜଳସେଚିତ ଇଲାକାର କର୍ଣ୍ଣାଲି ମାନଙ୍କର ପୁନରୁଦ୍ଧାର ଲାଗି ହୀରାକୁଦ ସେଚାଞ୍ଚଳ ଉନ୍ନୟନ ଯୋଜନା ଅଧୀନତି ରାଜ୍ୟ ସରକାର 855 କୋଟି ଟଙ୍କା ଖର୍ଚ୍ଚ କରବାରକେ ଯୋଜନା ରଖିଛନ୍। ଇତାର ସହିତ ହୀରାକୁଦ ଜଳସେଚିତ ଇଲାକାର 1510 କିଲୋମିଟର ଇଲାକାନ 817 କର୍ଣ୍ଣାଲିର ପୁନରୁଦ୍ଧାର କାମ ହୋଇଛି। ହୀରାକୁଦ ଜଳସେଚିତ ଇଲାକାନ ରବି ଆଉ ଖରିଫ ଦୁହି ଋତୁଥି ଜଳସେଚନ କରାଯାଉଥିବାନୁ ପୁନରୁଦ୍ଧାର କାମକେ 31 ପ୍ୟାକେଜ୍ଥି ଭାଗ କରାଯାଇଛି ବୋଲି ଜଳସମ୍ପଦ ବିଭାଗ ତରଫୁ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାଠାରେ ଆଜିଠାରୁ ମୁଖ୍ୟମନ୍ତ୍ରୀ ବାୟୁ ସେବା ଚିକିତ୍ସା ଶିବିର ମୂଲ ହେବା। ଆଇବା 24 ତାରିଖ ତକ୍ ବିଶେଷଜ୍ଞ ଡାକ୍ତରୀ ଦଳ ଡାକ୍ତରଖାନାର ରୋଗୀମାନଙ୍କୁ ସୁପର ସ୍ପେଶାଲିଟି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ। ଓଡ଼ିଶା ଫୁଟବଲ ସଂଘ ଆଉ ରାଜ୍ୟ କ୍ରୀଡ଼ା ବିଭାଗ ତରଫୁ ଚାଲିଥିବା ଆନ୍ତଃ ଜିଲ୍ଲା ଫୁଟବଲ ଚାମ୍ପିୟନସିପ୍ ସାହାଣୀ କପ୍ଥି ଗଲାକାଲି ରାଜ୍ୟର 4 ଜୋନ୍ର 8 ମ୍ୟାଚ୍ ଖେଳାଯାଇଥିଲା। ଇଥି ବଲାଙ୍ଗୀର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ଅନୁଗୁଳ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ, ନବରଙ୍ଗପୁର ଆର୍ ଭୁବନେଶ୍ୱର ଦଳ ଜିତିଥିବା ବେଳେ ବୌଦ୍ଧ ଆର୍ କନ୍ଧମାଳ ଭିତରେ ହୋଇଥିବା ମ୍ୟାଚ୍ ଡ୍ର ରହିଛି। ବଙ୍ଗୋପସାଗରନ ବନିଥିବା ଘୂର୍ଣ୍ଣିବଲୟ ଏବେ 24 ତାରିଖ ଭିତରେ ଲଘୁଚାପଥି ବଦଳିପାରେ। ଇତାର ବଲେ ଆଜିଠାନୁ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ମୂଲ ହୋଇଛି। ଦକ୍ଷିଣ ଓଡ଼ିଶାନ ସବୁନୁ ଜହ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ଏବେ 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶା ସହିତ ରାଜ୍ୟର 19 ଜିଲ୍ଲାନ ଘଡ଼ଘଡ଼ି ସହିତ ଜବର ବର୍ଷା ହୋଇପାରେ ବୋଲି କେନ୍ଦ୍ର ତରଫୁ କୁହାଯାଇଛି। ହୀରାକୁଦ ଜଳଭଣ୍ଡାରନ ଇହାଦେ 4 ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ଆଜି ସକାଳ 6 ବଜେ ତକ୍ ଜଳସ୍ତର 610.79 ଫୁଟ ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଥି। ଜୁହାର।